ନମସ୍କାର, ମୁଁ ଗୌରୀ ସାହୁ, ଶୁକବିହାର 6 ନମ୍ବର ୱାର୍ଡରୁ କହୁଛି। ଆଜ୍ଞା, ଆମର ଏଠି ଓପନ୍ ଡ୍ରେନ୍ ଅଛି। ଆଜ୍ଞା, ଏଠି ଟିକେ ସ୍ଲାବ୍ ପକେଇବା ବ୍ୟବସ୍ଥା ଟିକେ କଲେ ଆମେ ଭଲ ହୁଅନ୍ତା, କାହିଁକି ଏଠି ଛୋଟ ପିଲା ନେଇକି ଆମେ ରହୁଛୁ, ମଶା ମାସି ବହୁତ ହଉଛି। ତାପରେ ବି ପାଖ ଘର ପାଖରେ ବି ପୁରା ଖୋଲା ଅଛି, ଏମୁଣ୍ଡ ଯେହେତୁ ଆମ ଦୁଆର ମୁହଁରେ ଯେତିକି ଗୋଟିଏ ସ୍ଲାବ୍ ପଡିଛି ସେତିକି, ଏପଟୁ ଗଲେ ଡ୍ରେନ୍ ଖୋଲା ଅଛି, ସେପଟୁ ଗଲେ ଡ୍ରେନ୍, ଛୋଟ ପିଲାକୁ ନେଇକି ଆମେ ଚଳିବା ବହୁତ ଅସୁବିଧା ହଉଛି, ତେଣୁ ତୁରନ୍ତ ତାର ଟିକେ ନିରାକରଣ ବ୍ୟବସ୍ଥା କଲେ ଆମେ ଖୁସି ହବୁ।